ମାଚୀ କରି ଶ୍ରୀ ଲକ୍ଷ୍ମୀଙ୍କୁ ନ ପାଏ ଗୁରୁବାର ଦିନ ସକାଳ ରୋଗ ମୟରେ ଦୁଆର ଜିନଲି ପାଇ ଅଳସ ପଣରେ ଚୁଲିରୁ ନ କାଢ଼େ ମାଂସ ଭକ୍ଷେ ଯେ ଆମିଷ ଏମାନଙ୍କ ଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ ଧନ ଜନ ସବୁ ତାର ହରଣ କରନ୍ତି ମାଗି ଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତି ଗୁରୁବାରେ ଯେଉଁ ଲକ୍ଷ୍ମୀ ବାରେ ଉପବାସ ବଢିବ ତାହାର ଧନ ଜ।